ହ୍ୟାଲୋ, ମୁଁ ଦୀପିକା ପାତ୍ର 21 ନମ୍ବର ୱାର୍ଡରୁ ନିରଙ୍ଗା ନଗରରୁ କହୁଛି। ଆମର ଏଠି ଗାଡ଼ି ଆସୁନି ଅଳିଆ ନବା ପାଇଁ, ଯଦି ଗାଡ଼ିର କିଛି ସୁବିଧା ହୁଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ଲୋକମାନେ ବହୁତ ମାନେ ଅସୁବିଧାରେ ପଡୁଛନ୍ତି।